ଆମେ ଯେତେସ୍କନ୍ଧ ଗତ ମଧ୍ୟ ଶୁଭ ବତିଶରେ ଆଲୋଚନା କରିବା ବତିଶ ଉପରେ ଯେଉଁ ବିଦୁରଙ୍କର ପ୍ରଶ୍ନ ଉଦ୍ଧବଙ୍କୁ ବିଦୁର ଯେତେବେଳେ ମହାଭାରତ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଭଗବାନ ଯାଇଛନ୍ତି ଶାନ୍ତିଦୂତ ହିସାବରେ ଭଗବାନ ସବୁ ପ୍ରକାର ଚେଷ୍ଟା କରୁଛନ୍ତି କିନ୍ତୁ ଯୁଦ୍ଧ ନ ହେଉ ଯଦା ଚ ପାର୍ଥ ପ୍ରହିତ ସହାୟା ଜଗଦ୍ଗୁରୁ ଜାଣି ଜଗାଦ କୃଷ୍ଣ ନାନି ପୁଂସାୟ ରାଜୋନି କ୍ଷେତପୁଣ୍ୟ ଲେସା ଉଦ୍ଧବ ସେଟା କହୁଛନ୍ତି ବୁଦ୍ଧଙ୍କୁ ଯେତେବେଳେ ଯଦାଚ ପାର୍ଥ ପ୍ରହିତ ସହାୟା ସେଇ ହସ୍ତିନାପୁର ସଭାକୁ ପଠାଇଥିଲେ ଭଗବାନ ଭଗବାନ ପଠାଇଥିଲେ ଯୁଧିଷ୍ଠ ମହାରାଜ ଭଗବାନ ଭକ୍ତଙ୍କର ସବୁ ପ୍ରକାର ସେବା କରୁଛନ୍ତି କେତେବେଳେ ବର୍ତ୍ତମାନ ଦୂତ ହିସାବରେ ଯାଉଛନ୍ତି ଭଗବାନ ଦୂତ ମେସେଞ୍ଜର କାହାକୁ ପଠା ହେଉଛି ଆମର ପୋଷ୍ଟ ଅଫିସରେ ଅଛି ପୋଷ୍ଟପିଅର ସେମାନେ ଦୂତ ଭଳି କାର୍ଯ୍ୟ କରୁଛନ୍ତି କିନ୍ତୁ ଭଗବାନ ସେଭଳି ପୋଷ୍ଟପିଅର କାର୍ଯ୍ୟ ମଧ୍ୟ କରନ୍ତି ପ୍ରଭାତ ମହାରାଜ କହନ୍ତି ଗୁରୁଦେବ ଜଷ୍ଟ ଲାଗି ପୋଷ୍ଟପିଅର ଯେମିତି ପୋଷ୍ଟପିଅନ ଯେ ସିଏ ତାଙ୍କର ନିଜ ମନଟା ତାଙ୍କୁ ପଠାଉଛେ ଜଣଙ୍କର ପଠାଉଛେ ସେ ପୋଷ୍ଟପିଅନ ଯେ ସେ ନିଜେ ମନଟା ଟଙ୍କା ଦେଉନି ସେ ସେଠି ଟଙ୍କା ଆସୁଛି ସେଟା ଦେଉଛି ଗୁରୁଦେବଙ୍କ ସ୍ଥିତି ସେଇଭଳିଆ ପ୍ରଭାତ ମହାରାଜ କହିଛନ୍ତି ହଁ ତେଣୁ ଦୂତ ହିସାବରେ ଭଗବାନ କାର୍ଯ୍ୟ କରୁଛନ୍ତି ପାଣ୍ଡବଙ୍କ ଯଦାଚ ପାର୍ଥ ପ୍ରହିତ ସହାୟ ଜଗଦ୍ଗୁରୁ ସେ ହେଉଛନ୍ତି ଜଗଦ୍ଗୁରୁ ବନ୍ଦେ କୃଷ୍ଣ ଜଗଦ୍ଗୁରୁ ଜଗଦ୍ଗୁରୁ ମୂଳ ଗୁରୁ ହେଉଛନ୍ତି ଭଗବାନ କୃଷ୍ଣ କିନ୍ତୁ ତଥାପି ଜଗଦ୍ଗୁରୁ ଜାଣି ଜଗାଦ କୃଷ୍ଣ ଭଗବାନ ଗଲେ ସେଠି ମହାଭାରତ ଯେଉଁ ପାଣ୍ଡବ ପୂର୍ବାଣ୍ଡବ ଯୁଦ୍ଧକୁ ଏଡ଼ିବା ପାଇଁ ଭଗବାନ ଗଲେ କିନ୍ତୁ ନତାଣି ପୁରୁଷା ଅମୃତାୟଣାନି ଭଗବାନ ତ ଅମୃତପୂର୍ଣ୍ଣ ବାଣୀ କହିଲେ ସେଠି ସଭାରେ କୌରବମାନଙ୍କ ଆଗରେ କଥା କହିଲେ କିନ୍ତୁ ନତାଣି ପୁରୁଷା ଅମୃତାୟଣାନି ରାଜରୁ ମେନି କ୍ଷତପୁଣ୍ୟ ଲେଖି ଦୁର୍ଯ୍ୟୋଧନ ସେଟାକୁ ଗ୍ରହଣ କଲେ ତାଙ୍କର ସମସ୍ତ ଯାହା ଟିକେ ପୁଣ୍ୟ ଥିଲା ଅଳ୍ପ ପୁଣ୍ୟ ଥିଲା ସେଇଟା ମଧ୍ୟ ନଷ୍ଟ ହୋଇଗଲା ତେଣୁ ଭଗବାନ ଶାନ୍ତି ହିସାବରେ ଯାଇଛନ୍ତି ଅନ୍ତପକ୍ଷେ ଆମକୁ ପାଣ୍ଡବମାନଙ୍କର ପ୍ରକୃତ ନ୍ୟାଯ୍ୟ ଦାବି ହେଉଛି ସେ ଏ ଭାରତର ସିଂହାସନରେ ଭାରତବର୍ଷର ସିଂହାସନ ଭାରତବର୍ଷରେ ସମଗ୍ର ପୃଥିବୀ ସମଗ୍ର ପୃଥିବୀର ସିଂହାସନ ଅବସରରେ ତାଙ୍କର ନ୍ୟାଯ୍ୟ ଦାବି କାରଣ ପାଣ୍ଡବଙ୍କର ପୁତ୍ର ସେ କିନ୍ତୁ ଦୁର୍ଯ୍ୟୋଧନ ଇତ୍ୟାଦି ସେମାନେ ସେଟାକୁ ଗ୍ରହଣ କଲେ ଅନ୍ତପକ୍ଷେ ତାଙ୍କୁ ପାଞ୍ଚଟି ଗ୍ରାମ ଦିଅ ପାଞ୍ଚ ଭାଇ ପାଞ୍ଚଟି ଗ୍ରାମ କ୍ଷତ୍ରିୟମାନଙ୍କର କାର୍ଯ୍ୟ ହେଉଛି କ'ଣ ଭଗବତ ସ୍ତରସ୍ତରରେ ଗଣନା କରାଯାଇଛି ଶୌର୍ଯ୍ୟ ତେଜ ଧୃତି ଦାକ୍ଷ ଯୁଦ୍ଧ ଚାପିୟ ପଳାୟନ ଦାନ ମିଶ୍ର ଭାବସ୍ୟ କ୍ଷାତ୍ର କର୍ମ ସ୍ୱଭାବ ଇଏ ହେଉଛି କ୍ଷତ୍ରିୟ କର୍ମ ଆମର ଅନ୍ୟମାନଙ୍କର ସମସ୍ତ ପ୍ରକାର ବର୍ଣ୍ଣାଶ୍ରମ ଅନୁସାରେ ବିଭିନ୍ନ ପ୍ରକାର ବର୍ଣ୍ଣ ଏବଂ ବିଭିନ୍ନ ପ୍ରକାର ଧର୍ମ ବିଭିନ୍ନ ପ୍ରକାର କର୍ମ ସବୁ ନିର୍ଦ୍ଧାରିତ କରାଯାଇଛି କ୍ଷତ୍ରିୟ କର୍ମ ହେଉଛି ସେ ଶାସନ କରିବେ ଶାସନ କରି ତାଙ୍କର କରଭାର କର ଅସୁଖ କରିକି ସେଇ କରରେ ସେ କରିବେ ମାନେ ପ୍ରଜାମାନଙ୍କୁ ପାଳନ କରିବେ ଏବଂ ନିଜ ମଧ୍ୟ କରିବେ ସେ ଇଏ ହେଉଛି କ୍ଷତ୍ରିୟର କାର୍ଯ୍ୟ ତେଣୁ ଭଗବାନ କହିଲେ ଅନ୍ତପକ୍ଷେ ପାଞ୍ଚ ଖଣ୍ଡି ଗ୍ରାମ ଦେଇଦିଅ ସେ ପାଞ୍ଚ ଖଣ୍ଡି ଗ୍ରାମରେ ସେମାନେ ସନ୍ତୁଷ୍ଟ ରହିବେ ସମଗ୍ର ପୃଥିବୀ କେଉଁଠି ଅଛି ଆଉ ପାଞ୍ଚଟି ଗ୍ରାମ କେତେ କିନ୍ତୁ ଦୁର୍ଯ୍ୟୋଧନ କହିଲେ ବିନା ଯୁଦ୍ଧ ସୁଚାଟର ମେଦିନୀ ଦେବି ଏଭଳି ଅଧାର୍ମୀ ବ୍ୟକ୍ତି ଥିଲେ ତେଣୁ ଭଗବାନ ଯେତେବେଳେ ଫେରି ଆସୁଛନ୍ତି ଭଗବାନ ଫେରି ଆସୁ ସେହି ସମୟରେ ଅପମାନ କରେ ଦୁର୍ଯ୍ୟୋଧନ ଭଗବାନଙ୍କୁ ଅପମାନ କରୁଛନ୍ତି ଏଇ ଇଏ କ'ଣ ଗୋଟେ ଶାନ୍ତି ଦେଇକି ଆସି ଆମକୁ ବାନ୍ଧି ଦିଅ ଏଭଳି ଭାବରେ ସେ ଘୋଷଣା କରୁଛନ୍ତି ତେଣୁ ଭଗବାନ ମଧ୍ୟ ସେଠି ବିଶ୍ୱରୂପ ଦେଖେଇଛନ୍ତି ପରମାନଙ୍କୁ ବିଶ୍ୱରୂପ ଦେଖେଇଛନ୍ତି ସେ ଭଗବାନ କ'ଣ ବାନ୍ଧିବେ ଯେତେବେଳେ ଦଶରା ବାଲା ଛଅ ସାତ ବର୍ଷର ପାଞ୍ଚ ମାନେ ପାଞ୍ଚ ଆହୁରି କମ୍ ତିନି ଚାରି ବର୍ଷର ବାଳକ ସେ ସେଥିରେ ତାଙ୍କୁ ବାନ୍ଧିବାକୁ ବସିଛନ୍ତି ଯେତେ ଦୌଡ଼ି ଆଣିଲେ ମଧ୍ୟ ଦୁଇ ଆଙ୍ଗୁଳ କମ୍ ହେଉଛି ଯେତେ ଦୌଡ଼ି ଆଣିଲେ ମଧ୍ୟ ଦୁଇ ଆଙ୍ଗୁଳ କମ୍ ହେଉଛି ଦୁଇ ଆଙ୍ଗୁଳ ନ୍ୟୁନ ଦୁଇ ଆଙ୍ଗୁଳ କମିଯାଉଛି ଆଉ ଏମାନେ କ'ଣ ବାନ୍ଧିବେ ଭଗବାନ ତାକୁ ଭଗବାନ ସେଠି ଅପମାନ ହୋଇ ଫେରି ଆସିଲେ ବିଦୁରଙ୍କ ଘରେ ଯାଇକି ବିଶ୍ରାମ ନେଲେ ଦୁର୍ଯ୍ୟୋଧନ ବହୁତ ପ୍ରକାର ଆଡ଼ମ୍ବର କରିଥିଲା ଖାଇବା ପାଇଁ ବହୁତ ପ୍ରକାର ଦୁର୍ଯ୍ୟୋଧନ
ଖାୟ ଦୁର୍ଯ୍ୟୋଧନ
ବିଦୁରାଣୀ ତାଙ୍କୁ କଦଳୀ ଛାଡ଼ି ଫୋପା ଦେଇକି କଦଳୀ ଚୋପା ଦଉଛନ୍ତି ଭଗବାନ ସେଇଟା ଖାଉଛନ୍ତି ଭଗବାନ କହିଲେ ନା ପତ୍ର ପୁଷ୍ପମ ଫଳମ ତ୍ୱୟମ୍ ଯୋଉ ଭକ୍ତା ପାଇଛନ୍ତି ତଦମ ଭକ୍ତି ଉପରୁତମ ସ୍ନାମି ପ୍ରତାପ ଆମର ବିଶ୍ରାନ୍ତି କୁଣ୍ଡାକୁ ଭାଷାରେ କହୁଛନ୍ତି ଏଇ ସବୁଟି ଭାଗବତ ଦଶମ ସ୍କନ୍ଧ ଏକାଶୀ ଅଧ୍ୟାୟ ମଧ୍ୟ ଭଗବାନ କହିଛନ୍ତି ସୁଦାମକୁ କହିଛନ୍ତି ସେଇ ଭାଷାରେ ବିଶ୍ରାନ୍ତି କୁଣ୍ଡାକୁ କହୁଛନ୍ତି ପୁଷ୍ପକୁ କେହି ଖାଆନ୍ତିନି କିନ୍ତୁ ଭଗବାନ ଭକ୍ତର ପ୍ରେମରେ ସେ ପୁଷ୍ପ ମଧ୍ୟ ଗ୍ରହଣ କରି ଖାଇଦିଅନ୍ତି ତାଙ୍କର କିଛି ବିଚାର ନଥାଏ ଯେମିତି ଆମେ କାଲି ପ୍ରଭୁ କହିଲେ ପ୍ରଭୁ ସବୁଙ୍କର ସେ ଇଏ କୋଳି ଖାଇବାଟା କହିନାହାନ୍ତି କୋଳିକୁ ନିଜେ କ'ଣ ନିଜେ ଅଇଁଠା କରିକି ଭଗବାନ ଦେଉଛନ୍ତି କେତେ ମହାନ ସ୍ତରରେ ସେ ଅଛନ୍ତି ତେଣୁ ବିଦୁରଙ୍କ ପତ୍ନୀ ମଧ୍ୟ ସେଭଳି ଭାବରେ ସେ ଏତେ ଭାବରେ ଅଛନ୍ତି ଯେ କଦଳୀ ପୋପାଡ଼ି ଦେଇକି କଦଳୀ ଚୋପାକୁ ଦେଉଛନ୍ତି ଭଗବାନ ଏବଂ ଭଗବାନ ସେ କଦଳୀ ଚୋପା ଖାଉଛନ୍ତି କିନ୍ତୁ ଭଗବାନଙ୍କୁ ଅପମାନିତ ହେଲେ ସେଥିରେ ବିଦୁରଙ୍କ ମନଟା ବହୁତ ଦୁଃଖ ହେଇଛି ତେଣୁ ତାପରେ ଯେତେବେଳେ ଧୃତରାଷ୍ଟ୍ର ବିଦୁରଙ୍କୁ ଡାକିକିରି ଯେତେବେଳେ ପଚାରିଛନ୍ତି କ'ଣ କରିବା ବର୍ତ୍ତମାନ ଏଇଭଳି ଭାବରେ ଘଟଣା ହେଇଯାଇଛି କ'ଣ କରାଯିବ ତେଣୁ ବିଦୁର କହିଦେଲେ ଯେ ପ୍ରକୃତରେ ତମର ଏଇ ଯେଉଁ ପୁତ୍ର ରହିଛନ୍ତି ଇଏ ହେଉଛି ପାପର ମୃତ୍ୟୁମନ୍ତ ବିଗ୍ରହ ଆକୁ ବିଧାନ କଲେ ତମର ସମସ୍ତ କିଛି କୂଳ ଧ୍ୱଂସ ହେଇଯିବ କିନ୍ତୁ ଏ କଥା ଯେତେବେଳେ ଶୁଣିଦେଇଛନ୍ତି ଦୁର୍ଯ୍ୟୋଧନ ସାଙ୍ଗେ ସାଙ୍ଗେ ରାଗିକିରି ପ୍ରଚଣ୍ଡ ରାଗିକିରି କହିଛନ୍ତି ଇଏ ଗୋଟେ ଦାସୀ ପୁତ୍ରକୁ କିଏ ଟିକେ ଆଣି ଡାକିଲା କିଏ ଟିକେ ଡାକିଲା ହଁ ଆକୁ ଆକୁ ଜୀବନକୁ ମାରିବାନି କିନ୍ତୁ ଆକୁ କେବଳ ସେ ନିଶ୍ୱାସ ପ୍ରଶ୍ୱାସ ଗ୍ରହଣ କରି ତାଙ୍କୁ ବିଦା କରେ ଏଇଭଳି ଭାବରେ ସେ ତାଙ୍କୁ ବିଦା କରେ ତେଣୁ ବିଦୁର ସେଇଠି ସବୁ ତାଙ୍କର ଅସ୍ତ୍ରଶସ୍ତ୍ର ସବୁ ରଖିଦେଇକିରି ତାଙ୍କର ପରିଧାନ ଇତ୍ୟାଦି ସବୁ ରଖିଦେଇକିରି ସେ ପଳେଇ ଯାଇଛନ୍ତି ତୀର୍ଥ ଭ୍ରମଣ କରି ଯାଇଛନ୍ତି 35 ବର୍ଷ କାଳ ତୀର୍ଥ ଭ୍ରମଣ କରି ଯଦି ଫେରୁଛନ୍ତି ପ୍ରଭାସ କ୍ଷେତ୍ରରେ ସେ ଫଳ ପାଇଲେ ଯେ ଯାଦବକୂଳ ଏବଂ କୁରୁକୂଳ ଏମାନେ ସବୁ ନିଜ ନିଜ ଭିତରେ ଲଢ଼େଇ କରିକିରି ଯେମିତି ବାଉଁଶ ମାନଙ୍କ ଭିତରେ ସଂଘର୍ଷ ହେଇକି ବାଉଁଶ ସବୁ ବୁଦା ସବୁ ନଷ୍ଟ ହେଇଯାଏ ସେଇଭଳି ଭାବରେ ସେମାନେ ସବୁ ନଷ୍ଟ ହେଇଯାଇଛି ଏ ଖବର ପାଇଛନ୍ତି ତେଣୁ ତାପରେ ବୃନ୍ଦାବନକୁ ଯେତେବେଳେ ଆସିଛନ୍ତି ବୃନ୍ଦାବନରେ ଉଦ୍ଧବକୁ ଦେଖୁଛନ୍ତି ତେଣୁ ଉଦ୍ଧବକୁ ସବୁ ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି ଇଏ ଭଲ ଅଛନ୍ତି କି ନାହିଁ ଯାଦବକୂଳ ଯାଦବକୂଳ ମାନେ କୋଟି କୋଟି ତାଙ୍କର କେବଳ ଶିକ୍ଷକଙ୍କର ସଂଖ୍ୟା ହେଉଛି 3 କୋଟି ଏଥିରେ ଆପଣ ଅନୁମାନ କରନ୍ତୁ ଯାଦବ କୂଳର କେତେ ଲୋକ ସଂଖ୍ୟା ହେଇଥିଲେ ଏବଂ କୁରୁକୂଳର ସଂଖ୍ୟା ସବୁ ଅଛନ୍ତି ସବୁ ତାଙ୍କୁ ମୁଖ୍ୟ ମୁଖ୍ୟମାନଙ୍କୁ ସବୁ ପ୍ରଶ୍ନ ପଚାରୁଛନ୍ତି ତେଣୁ ଏହି ଶ୍ଳୋକରେ ଆମେ ଆଲୋଚନା କରିବା ଏହି ଶ୍ଳୋକରେ ସେ ପଚାରୁଛନ୍ତି କଚି ବୁଦ୍ଧ ସ୍ୱସ୍ତି ନହିବ ସେତେ କଚି ବୁଦ୍ଧ ଅକୃପ ଏଠି ବୁଦ୍ଧିମାନ ବ୍ୟକ୍ତି ବୋଲି କୁହାଯାଉଛି ବୁଦ୍ଧିମାନ ବ୍ୟକ୍ତି କିଏ ଭଗବତରେ ମନେ କରୁଛନ୍ତି ଯେ ଯେଉଁମାନେ ଅହଂ ସର୍ବସପ୍ରଭୁ ମତ୍ତା ସର୍ବଂ ପ୍ରବର୍ତ୍ତତି ଇତିମତ୍ତା ଭଜନ୍ତି ମା ବୁଦ୍ଧା ଭାବ ସମ୍ମିତା ଯେଉଁମାନେ କି ହେଉଛି ଦଶମ ଅଧ୍ୟାୟର ଭଗବଦ୍ଗୀତାର ଦଶମ ଅଧ୍ୟାୟର 8-11 ଏଇ 4 ସବୁ ଗୀତା ସାର ବୋଲି କୁହାଯାଉଛି କିନ୍ତୁ ଭାଗବତ ବେଳେ ରହିଛି ଚତୁଃଶତୀ ଭାଗବତ ତୃତୀୟ ସ୍କନ୍ଦ 9 ଅଧ୍ୟାୟ 32-35 ସେଭଳି ଭାବେ ଦଶମ ଭଗବଦ୍ଗୀତାର ଦଶମ ଅଧ୍ୟାୟର 8-11 ଏଇ 4 ସବୁ ଗୀତା ସାର ବୋଲି କୁହାଯାଉଛି ତେଣୁ ଏହି ଶ୍ଳୋକର ପ୍ରଥମ ଶ୍ଳୋକରେ ଭଗବାନ କହୁଛନ୍ତି ଅହଂ ସର୍ବସ୍ୱ ପ୍ରଭୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଜାଣନ୍ତି ଯେ ଯାହା ସବୁ ଆମେ ଦେଖୁଛେ ସବୁକିଛି ଭଗବାନ ସବୁଠାରେ ବିଦ୍ୟମାନ ଅଛନ୍ତି ଅହଂ ସର୍ବସ୍ୱ ପ୍ରଭୁ ଏବଂ ଯାହା ସବୁ ଆମେ ବହୁତ କରିବା ଯାହା ସବୁ ଦେଖୁଛେ ମତ ସର୍ବଂ ପ୍ରବର୍ତ୍ତିତ ସବୁକିଛି ଭଗବାନଙ୍କ ଉପରେ ଆସିଛି ଭୂମି ଆପ ନଳ ବାୟୁ କମ୍ ମନ ବୁଦ୍ଧିରେ ବଚ ଅହଙ୍କାର ଇତିହାସ ଭିନ୍ନ ପ୍ରକୃତିର ସ୍ଥାନ ଏସବୁ ଯାହା ଦେଖୁଛେ ସବୁ ଭଗବାନଙ୍କର ଶକ୍ତି ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେଇଟା ଆମେ ଜାଣନ୍ତି ଇତିମତ୍ତା ଭଜନ୍ତି ମା ବୁଦ୍ଧ ଭାବ ସମ୍ମିତା ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏଇଭଳି ଭାବରେ ଇତିମତ୍ତା ଭଜନ୍ତି ମା ଭଗବାନଙ୍କୁ ଏଇଭଳି ଭାବରେ ଭଜନ କରନ୍ତି ବୁଦ୍ଧ ଭାବ ଭାବରେ ଆମେ ଦେଖିବା ଅକ୍ର କେମିତି ଭାବ କରିଛନ୍ତି ଭାବ ତାଙ୍କର ଭାବସ୍ତରକୁ ଯାଇଛନ୍ତି ଭାବସ୍ତର ବର୍ଣ୍ଣନା କରାଯାଇଛି ଡାଇରେକ୍ଟ ଭଗବାନଙ୍କ ସହିତ ସିଧାସଳଖ କଥା ক্ষত্রিয় সংস্কৃতি বর্ণনা করা যাইছে। আদৌ শ্রদ্ধা তথা সাধু সঙ্গ তথা ভজন ক্রিয়া তথা অনর্থ নিবৃত্তি তথা নিষ্ঠা রুচি ঈর্ষা আসক্তি আর ভাব ভাবস্তরে আমি যদি কথা হচ্ছে সেইভাবে ভগবান ভক্তঙ্কর আলোচনা তেমন অপূর্ব মধ্যে সেইভাবে ভাবস্তরে আছেন যেপাই কুহাচ্ছে বুদ্ধ সে প্রকৃতি বুদ্ধিমান ব্যক্তি বুদ্ধি বিষয়ে তো বহু কথা রয়েছে ভগবতের বিশেষ ভাবে দুই প্রকার বুদ্ধি রয়েছে ভগবতের দ্বিতীয় অধ্যায় 41 করে ভগবান বলছেন ব্যবসায়াত্মক বুদ্ধি একেহ কুনন্দন বহু শাখা অনন্তাশ্চ বুদ্ধয়ো অবেশানা বুদ্ধিকে মুখ্যত দুই ভাগে বিভক্ত করা হয়েছে গোটে ব্যবসায়াত্মক আর গোটে অব্যবসায়াত্মক ব্যবসায়াত্মক বুদ্ধি এক এক বুদ্ধি সে কোন এক দেব দেব পুত্র এব এক মন্ত্র তস্য নামানি জানি কর্ম এক তস্য দেবস সেবা গীতা মাত্রে স্কন্দ পুরাণের গীতা মাত্রে কয়েছে এক দেব এক গীতা দেব পুত্র গীতা ভগবান যে গীতা কইছেন ভগবদ গীতার এই হচ্ছে এক গীতা গোটে গীতা এক দেব দেব পুত্র এব জনিয়ে দেব সে হচ্ছেন দেব পুত্র ভগবান কৃষ্ণ এক মন্ত্র দশ নাম জানি তাঁকর যেতে সব নাম আছে সেসব গোটিয়ে গোটিয়ে এক মন্ত্র কোন সে মন্ত্র হরে কৃষ্ণ হরে কৃষ্ণ 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 হরে 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 রাম হরে রাম 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 এবং কর্ম কি এক দশ দেব সে গোটিয়ে কর্ম সে হচ্ছে সেই ভগবান সেবা করে তেমনি এই ভাবস্তরে অপূর্ব রয়েছে এ হচ্ছে ব্যবসায়ত্মক বুদ্ধি আর অব্যবসায়ত্মক বুদ্ধি বহু শাখা অনন্ত তার অনন্ত শেষ নাই বহু প্রকার আমি জীবনরে বহু জন্ম ধরে ঘুরি বলছে এইসব অব্যবসায়ত্মক বুদ্ধি কিন্তু ব্যবসায়ত্মক বুদ্ধি যারা আসবে সে আর এই ভৌতিক ব্যবস্থায় ঘুরি বলবে গোটিয়ে বুদ্ধি সে হচ্ছে ভগবানকে প্রশ্ন করে সেবা করে তেমনি এই বুদ্ধি অপূর্ণকর আছে সে তো এই প্রচারছন্তি বিদুর প্রচারছন্তি বুদ্ধ কচিত বুদ্ধ স্বস্তি নমিব আসতে তাঁকর কৌশি অনমিব আসছে তাঁকর দোষ শূন্য তাঁকর কোনো দোষ নাই আমি যে রয়েছি বদ্ধ জীবনে চারিটি দোষ রয়েছে ভ্রম প্রমাদ বিপ্রলিপ্সা এবং কর্ণপাত সে নিশ্চিন্ত কিছু ভুল করিব সে গোটে জিনিসকে আর গোটে জিনিস সাধারণত শতকটা অনেক ভাগ লোক এই প্রমাদ রয়েছে সে প্রমাদটা কোণ না নিজকে এই শরীর বলে ভাবছে নিজকু এই শরীর বা এই আত্মা যেটাক নিজ তিনোটি ধাতুরে তৈরি কপবাদ গীত ধাতুরে তৈরি এই শরীরকে আত্মা বলে জ্ঞান করতে এটা হচ্ছে কোণপাত বা আদর্শ বলে কুহাচ্ছে এই অব্যবসায়ত্মক বুদ্ধি বা এই বুদ্ধি যে কম কম বুদ্ধিমান ব্যক্তিঙ্কর বিষয় কুহাযাচ্ছে তেমন ইয়েসব এইভাবে ভাবে অনেক ভ্রম প্রমাদ বিপ্রলিপ্সা বিপ্রলিপ্সা হচ্ছে ঠকিয় মনোভূতি সমস্ত আমার ভক্তি সিদ্ধান্ত সরস্বতী ঠাকুর কহতি দিস ওয়ার্ল্ড ইজ ফুল অফ চিটার্স অ্যান্ড চিটার এই ভৌতিক জগতরে বঞ্চক এবং বঞ্চিত ভিতরে পরিপূর্ণ হয়ে রয়েছে সমস্ত চাহুন কাহু ঠকিয়া বা নিজে ঠকিয়ে যাচ্ছ এবং কর্ণপাটব কর্ণপাটব বলে আমার যে ইন্দ্রিয় মানে অনেক এই ইন্দ্রিয় মান শক্তি লিমিটেড সীমিত শক্তি তেমন যে ভগবান ভক্ত যে বুদ্ধ যে প্রকৃতি বুদ্ধিমান ব্যক্তি তাঁকর সবুলে সুস্থ নামিব তাঁকর সবুলে মঙ্গল তাঁকর স্বস্তি কে মঙ্গল কুশল সব রয়েছে তেমন সে দোষ শূন্য স্বস্তি নামিব সে মঙ্গলে অনেক প্রশ্ন কচি বুদ্ধ স্বস্থ নিয়ে বাঁচতে সুফল পুত্র কে না সুফল পুত্র সুফল পুত্র হচ্ছে অপূর্ণ সুফল তাঁকর প্রসিদ্ধি রয়েছে যেটি অনাবৃষ্টি মরুড়ি পড়ে যাইছি সে সুফল সেটিকে আসবে আসবার সেটি বর্ষা হয়েছিল আপনার বর্ণনা করে অপূর্ণ যেতবে ছাড়ি চালিয়ে দ্বারকা ছাড়ি চালিয়ে কাশী চালিয়ে সে সময় দ্বারকার মধ্যে মরুড়ি ভগবান অনেক কিন্তু সেটি মধ্যে মরুড়ি পড়ছে তেমন পুরো ভগবান তাকে অপূর্ব ডাকিকি আনছে তবে সে আমি কহিলাম সমান মিলিব কহিলাম সে সফল পুত্র সে হচ্ছে অপূর্ব এবং তাঁকর বিশেষতা হচ্ছে ভগবত প্রপন্ন সে ভগবানঙ্কর শরণরে বা প্রপন্নরে ଆଶ୍ରୟ ହୋଇଛନ୍ତି ଭଗବତ ପ୍ରପନ୍ନ। ଯେଉଁମାନେ ଭଗବାନଙ୍କ ଛଡ଼ା ଅନ୍ୟମାନଙ୍କର ଆଶ୍ରୟ ନେଉଛନ୍ତି, ଆମର ଷଷ୍ଠ ଭାଗବତର ଷଷ୍ଠ ସ୍କନ୍ଧରେ ଦେବତାମାନଙ୍କୁ ସ୍ତୁତି କରିଛନ୍ତି। ଅବି ସ୍ମିତାନ୍ତଂ ପରିପୂର୍ଣ୍ଣ କାମ ସ୍ୱନେବ ଲାଭେନ ସହଂ ପ୍ରଶାନ୍ତଂ ବିନାପଶକତ୍ୱ ପରଂ କିବାଳିସ ସୋନାଙ୍ଗୁଳିନାଥି ଚିତ୍ତର୍ଷତି ସିନ୍ଧୁ। ଭଗବାନ ସେ ପରିପୂର୍ଣ୍ଣ କାମ, ତାଙ୍କର କୌଣସି କାମନା ନାହିଁ, ଏବଂ ତାଙ୍କ ଶରଣ ଯେଉଁମାନେ ଆସିବେ ତାଙ୍କର ମଧ୍ୟ କୌଣସି କାମନା ଆସିବ। ଠାକୁରଙ୍କ ବିଶେଷତା ମଧ୍ୟ କୁହାଯିବ, କୁହାଯାଇଛି ଭାଗବତ ସନ୍ଧ୍ୟା 48 ଅଧ୍ୟାୟରେ ସେ କୁହାଯାଇଛି ପରିପୂର୍ଣ୍ଣ କାମ ସ୍ୱନେଇ ଗଲା ଆମେନ ସହପ୍ରସାଦ। ସେ ନିଜ ଲାଭରେ ପରିପୂର୍ଣ୍ଣ ଆପ୍ତ କାମ ଶ୍ରେଣୀ ଗଲା ଆମେନ ସମସ୍ତେ ସମାନ, ସମସ୍ତଙ୍କ ପ୍ରତି ସେ ସମାନ, ଏବଂ ସେ ହେଉଛନ୍ତି ପ୍ରଶାନ୍ତ ସମାନ ପ୍ରଶାନ୍ତ। ବିନା ପୋଷକତ୍ୱ ପରମ୍ଭି ବାଳିଶ, ଯେଉଁମାନେ ବାଳିଶ, ଯେଉଁମାନେ କମ୍ ବୁଦ୍ଧିମାନ ବ୍ୟକ୍ତି, ଯେଉଁମାନେ ବାଳକ ଭଳି ତାଙ୍କ ବୁଦ୍ଧି, ସେମାନେ ଏଇ ଭଗବାନଙ୍କ ଶରଣ ନଯାଇକି ସୋଲ ଆଙ୍ଗୁଳେଇ ନାଥ ଶିଖିଛନ୍ତି। ଯଦି ଯଦି ଚାହିଁବ ଗୋଟେ ସିନ୍ଧୁ ବା ସମୁଦ୍ର ପାର ହେବା ପାଇଁ ଗୋଟେ କୁକୁରର ଲାଙ୍ଗୁଳର ଆଶ୍ରୟ ନେଇକି, ତାହେଲେ ସେ କ'ଣ ପାର ହେବ? ଯେଉଁମାନେ ଉପଯୁକ୍ତ ନୌକାର ଆଶ୍ରୟ ନେବେ ସେମାନେ ସିନ୍ଧୁକୁ ପାର ହେଇପାରିବେ। ତେଣୁ ଭଗବାନ ପାଦପଦ ହେଉଛି ଗୋଟେ ନୌକା। ନୃଦେହ ମାଧ୍ୟମ ସୁଲଭମ ସୁଦୁର୍ଲଭମ ପ୍ଲବମ ସୁକଳ୍ପମ ଗୁରୁକର୍ଣ୍ଣଧାରମ ମୟାମୁକୁଳେନ ନବସୁ ତୀର୍ଥମ ପୁମାନ ଭବାଦୀନ ତରେ ସ୍ୱାତ୍ମା। ଏକା ସ୍କନ୍ଧରେ ଉଦ୍ଧବଙ୍କୁ ଭଗବାନ କଥା ଜ୍ଞାନ ଦେବେ। ଏ ଯେଉଁ ଆମର ଏ ଯେଉଁ ମୃଦେହ ବା ମନୁଷ୍ୟ ଦେହ ଜଣେ ପ୍ରାପ୍ତ ହେଇଛି, ଆଦ୍ୟମ ସୁଲଭମ ଏଇ ସୁଦୁର୍ଲଭମ ବହୁତ ଜମି ପାର ହେଲା ପରେ, 80 ଲକ୍ଷ ଦୂର ଜମି ପାର ହେଲା ପରେ ସେ ମାନବ ଜଣେ ପ୍ରାପ୍ତ ହେଇଛି। ଏବଂ ଏଇ ମନୁଷ୍ୟ ଜୀବନରେ ଆମକୁ ଗୋଟେ ସୁଯୋଗ ମିଳିଛି, କାରଣ ଇଏ ହେଉଛି ଗୋଟେ ସୁକଳ୍ପମ, ଗୋଟେ ସୁନ୍ଦର ନୌକା। ପ୍ରବଂ ସୁକଳ୍ପମ ଗୁରୁକର୍ଣ୍ଣ ଧାରଣ, ଏଇ ମନୁଷ୍ୟ ଦେହ ରୂପକ ନୌକାରେ ଆମେ ଯଦି ଗୁରୁଙ୍କୁ କର୍ଣ୍ଣଧାର ହିସାବରେ ରଖିବା, ମାନେ ଆମେ ଯଦି ଗୁରୁଙ୍କର ଶରଣ ଯିବା, ଏବଂ ମୟାନୁକୂଳେନ ନବସ୍ୱତୀତମ ଭଗବାନଙ୍କର ଯେଉଁ ବାଣୀ ସବୁ ରହିଛି, ଇଏ ହେଉଛି ଅନୁକୂଳ ବାୟୁ ମାୟାନୁକୂଳ। ଏଇଥିରେ ଏଇସବୁ ସୁଯୋଗ ଜଣେ ଗ୍ରହଣ କରିକିରି ଯଦି ନ ଭବେ କ'ଣ କୁମାର ଭବାବ୍ଦି ନ ତରେ, ଯଦି ଭବସାଗରକୁ ଜଣେ ଯଦି ପାର ନ ହେଲେ ପାରିଲା, ସ ଆତ୍ମହା ସେ ନିଜେ ନିଜର ହତ୍ୟାକାରୀ ଭଗବାନ କହୁଛନ୍ତି। ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଭଗବାନଙ୍କ ପାଦ ପାଖରେ ଶରଣ ନେଇଛନ୍ତି। ଆଉ ନାଗବତୀମାନେ ସେଟା ମଧ୍ୟ କହୁଛନ୍ତି, ନ ନାଗପୃଷ୍ଟମ ନ ପାରନଷ୍ଟମ ନ ସାର୍ବଭୌମ୍ୟମ ନ ରସାଧିପତ୍ୟମ ନ ଯୋଗ ସିଦ୍ଧି ନ ପୁନର୍ଭବମ୍ ବା ଯତ୍ ବାଞ୍ଛନ୍ତି ଯତ୍ ପାଦ ଜଗତପନ୍ନା। ଯେଉଁମାନେ ଭଗବାନଙ୍କ ପାଦ ପାଖରେ ଆଶ୍ରୟ ନେଇଛନ୍ତି ସେମାନଙ୍କର ଅନ୍ୟ କୌଣସି କାମନା ନଥାଏ। ନାଗପୃଷ୍ଟମ ସ୍ୱର୍ଗଲୋକ ଇତ୍ୟାଦି ମୋ ପାରନିଷ୍ଠମ ବ୍ରହ୍ମଲୋକ ପର୍ଯ୍ୟନ୍ତ ସେମାନଙ୍କର କୌଣସି କାମନା ନଥାଏ। ସେଠି ବହୁତ ପ୍ରକାର ଭୌତିକ ଐଶ୍ୱର୍ଯ୍ୟ ରହିଛି, କିନ୍ତୁ ଯେଉଁମାନେ ଭଗବାନ ପାଦପଦ୍ମରେ ଆଶ୍ରୟ ନେଇଛନ୍ତି ତାଙ୍କର ସେସବୁ, ତାଙ୍କ ପାଇଁ ସେସବୁ ଆକାଶ ପୁଷ୍ପ ଆଇଟି ବୋଲି କୁହାଯାଉଛି। ଆକାଶ ପୁଷ୍ପ ଯେମିତି ତା'ର କିଛି ନାହିଁ, ଅସ୍ତିତ୍ୱ ନାହିଁ, ସେଭଳି ତାଙ୍କ ପାଇଁ ସେଟା କିଛି ଅସ୍ତିତ୍ୱହୀନ ହୋଇଯାଇଛି। ନ ସାର୍ବଭୌମ ଏ ପୃଥିବୀର ଅଧିପତି, ଆମର ବର୍ତ୍ତମାନ ଆସିବ ଭାରତବର୍ଷରେ ଆମର ଭାରତର ହେବ ଇଲେକ୍ସନ ହେବ, ତା ପାଇଁ ବର୍ତ୍ତମାନ ଆରମ୍ଭ ହୋଇଗଲାଣି, ତେବେ କିଏ ଜଣେ ପ୍ରାଇମ୍ ମିନିଷ୍ଟର ହେବ, ତା ପାଇଁ କେତେ କମ୍ପିଟିସନ ଇତ୍ୟାଦି ସବୁ ଚାଲିଛି। କିନ୍ତୁ ସାରା ପୃଥିବୀର ଏ ସାର୍ବଭୌମ ସମ୍ରାଟ ସେ ପଦ ମଧ୍ୟ ଜଣେ ଚାହିଁବେ ଚାହୁଁନାହାନ୍ତି, ଜଣେ ଭଗବାନ ପାଦପଦରେ ଜଣେ ଆଶ୍ରୟ ନେଇଛନ୍ତି। ନ ରସାଧିପତ୍ୟମ ଆ ତଳେ ଏମିତି ସୁତଳ ଲୋକରେ ଅଛନ୍ତି, ବଳି ମହାରାଜ ଅଛନ୍ତି, ବହୁତ ପ୍ରକାର ଐଶ୍ୱର୍ଯ୍ୟ ରହିଛି। ତେଣୁ ଏଇସବୁ ଅଚଳ ଲୋକରେ ମଧ୍ୟ ବହୁତ ପ୍ରକାର ଐଶ୍ୱର୍ଯ୍ୟ ରହିଛି। ଏବଂ ନ ଯୋଗ ସିଦ୍ଧି ଅଷ୍ଟାଙ୍ଗ ଯୋଗ ସିଦ୍ଧି, 18ଟି ଯୋଗ ସିଦ୍ଧି ଭିତରୁ 8ଟି ଯୋଗ ସିଦ୍ଧି ମୁଖ୍ୟ, ହଣିମା ଲଘିମା ମହିମା ପ୍ରାପ୍ତି କାଙ୍ଗ ସହିତା ଏଭଳି ଭାବରେ 8ଟି ରହିଛି ଯୋଗ ସିଦ୍ଧି ରହିଛି। କିଛି କିଛି ଯୋଗ ସିଦ୍ଧି ଯିଏ ପ୍ରାପ୍ତ ହେଉଛନ୍ତି ତାଙ୍କୁ ସମସ୍ତେ ଭଗବାନ ବୋଲି କହୁଛନ୍ତି, କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ଯୋଗ ସିଦ୍ଧି ମଧ୍ୟ ପ୍ରାପ୍ତ ଚାହୁଁନାହାନ୍ତି। ନ ଯୋଗ ସିଦ୍ଧି ଆଉ ପୁନର୍ଭବମ ବା ମୁକ୍ତି ମଧ୍ୟ ସେମାନେ ଚାହୁଁନାହାନ୍ତି। ଭୌତିକ ଜଗତରୁ ଜ୍ଞାନୀମାନଙ୍କର ଅନ୍ତିମ ଲକ୍ଷ୍ୟ ହେଉଛି କେମିତି ମୁକ୍ତି ପାଇବା, ଏବଂ ଭଗବାନଙ୍କ ଶରୀରରେ ମିଶିକିରି ସାହାଯ୍ୟ ମୁକ୍ତି ପ୍ରାପ୍ତ, 5 ପ୍ରକାର ମୁକ୍ତି ରହିଛି, ତାଠୁ ସବୁଠାରୁ ନିମ୍ନ ମୁକ୍ତି ହେଉଛି ସାହାଯ୍ୟ ମୁକ୍ତି, ଭଗବାନଙ୍କ ଦେହରେ ଯାଉଛନ୍ତି ବା ବ୍ରହ୍ମରେ ଯାଉଛନ୍ତି। କିନ୍ତୁ ଯେଉଁମାନେ ଭଗବାନଙ୍କ ପାଦପଦ୍ମରେ ଆଶ୍ରୟ ନେଇଛନ୍ତି ସେମାନେ ଅପୁନର୍ଭବ ସେମାନେ ମୁକ୍ତି ମଧ୍ୟ ଚାହୁଁନାହାନ୍ତି। ବାଞ୍ଛନ୍ତି ଯତ୍ ପାଦ ରଜ ପ୍ରପନ୍ନା, ନାଗକନ୍ୟାମାନେ କଥା କହୁଛନ୍ତି ଭଗବାନଙ୍କୁ ସ୍ତୁତି କରି ଦଶମ ସ୍କନ୍ଧ ଷୋହଳ ଅଧ୍ୟାୟରେ ଏଇ କାଳୀୟ ଦଳ ଲୀଳାରେ ପ୍ରସଙ୍ଗ ଆସିବ। ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଭଗବାନଙ୍କ ପାଦପଦ୍ମରେ ଶରଣ ନେଇଥାନ୍ତି। ବହୁତ ସ୍ତୁତି ରହିଛନ୍ତି, ଆମେ ବହୁତ କଥା ରହିଛନ୍ତି, ଖାଲି ଗୋଟେ ଦିନ ଶ୍ଳୋକ ଉଦ୍ଧାର କରିବା। ଭାଗବତ ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଦେବତାମାନେ ଯେତେବେଳେ ଭଗବାନ ଦେବଙ୍କୁ ଗର୍ଭରେ ରହିଛନ୍ତି, ସେ ଗର୍ଭସ୍ଥିତିରେ ମଧ୍ୟ ସେ କଥା କହୁଛନ୍ତି। ସତ୍ୟ ବ୍ରତଂ ସତ୍ୟ ପରଂ ତ୍ରିସତ୍ୟଂ ସତ୍ୟସ ଯୋନି ହିତଂ ଚ ସତ୍ୟେ ସତ୍ୟସ ସତ୍ୟମୃତ ସତ୍ୟନିତ୍ୟଂ ସତ୍ୟାତ୍ମକଂ ତ୍ୱାଂ ଶରଣଂ ପ୍ରପନ୍ନା। ଦେବତାମାନେ ପ୍ରାର୍ଥନା କରୁଛନ୍ତି ଭଗବାନ, ଯେତେବେଳେ ଭଗବାନଙ୍କୁ ସେମାନେ ଯାଇଥିଲେ ମାନେ କ'ଣ ପ୍ରାର୍ଥନା କରିଥିଲେ, ଯେତେବେଳେ ଭୂମି ଭୂମିଦୃତ ନପବାଜେଇ ଦୈତାନିକ ଶତାବ୍ଦୀ ଆକ୍ରାନ୍ତ ଭୂରିବାରଣ ବ୍ରହ୍ମାଣ ଶରଣ ଭୂମି ଦେବୀ ଦଶମ ସ୍କନ୍ଧ ଏଇଠୁ ଆରମ୍ଭ ହେଇଛନ୍ତି। ଦଶମ ସ୍କନ୍ଧ ଭଗବାନଙ୍କ ଲୀଳା ଏଇଠୁ ସୁଖଦେବ ସ୍ୱାମୀ କହୁଛନ୍ତି, ଏଇଠୁ କହୁଛନ୍ତି ଏଇ ସବୁ ଭୂମି ଯେତେବେଳେ ଭାରାକ୍ରାନ୍ତ ହେଇଯାଇଛି, ଏଇ ଯାଦବମାନଙ୍କୁ ମଧ୍ୟ ଭାର ବୋଲି କୁହାଯାଇଛି। ଦୁଇ ପ୍ରକାର ଭାର ବିଶ୍ୱନାଥ ଯେଉଁଟାକି ତାଙ୍କ ଭାଷାରେ କହିବେ, ଦୁଇ ପ୍ରକାର ଭାର ଅଛି। ଯାଦବମାନଙ୍କ ଭାର ହେଉଛି ମାନେ ଭୂମି ପାଇଁ ସେଇଟା ହେଉଛି ବହୁତ ବାଞ୍ଛନୀୟ ବା ବହୁତ ଆନନ୍ଦପୂର୍ଣ୍ଣ ଭାର। କିନ୍ତୁ ଯେଉଁମାନେ ପାପି ବ୍ୟକ୍ତିମାନେ ଅଛନ୍ତି, ଲକ୍ଷ ଲକ୍ଷ ପାପୀମାନଙ୍କ ପାପୀ ରାଜାମାନଙ୍କ ଦ୍ୱାରା ଭୂମି ଯେତେବେଳେ ଭାରାକ୍ରାନ୍ତ ହେଇଯାଇଛି, ସେତେବେଳେ ଭୂମି ସେ ଭାରକୁ ସହିପାରିବ। ଭୂମିରେ ଏତେ ସବୁ ବିରାଟ ବିରାଟ ଅଟ୍ଟାଳିକା ସବୁ ଯେଉଁ ଭୁବନେଶ୍ୱର ବର୍ତ୍ତମାନ 25 ମହଲା 26 ମହଲା ସବୁ ଆପାର୍ଟମେଣ୍ଟ ସବୁ ତିଆରି ହେଇଛି, ଏବଂ ଆମର ଯେଉଁ ୱାର୍ଲଡ ଟ୍ରେଡ୍ ସେଣ୍ଟର ଥିଲା ସେଇଟା ବହୁତ 100 ମହଲା ତାକୁ ଭାଙ୍ଗି ଦିଆଗଲା। ଯେତେ ବିରାଟ ବିରାଟ ଅଟ୍ଟାଳିକା ହେଲେ ମଧ୍ୟ ସେଇଟା ଭୂମି ଉପରେ ଭାର ନୁହଁ, କିନ୍ତୁ ପାପର ଭାର ଯେତେ ବଢ଼ିଯାଉଛି ସେତେବେଳେ ଭୂମି ଭାରାକ୍ରାନ୍ତ ହେଇଯାଉଛି। ତେଣୁ ଭୂମି ଦୃପ୍ତ ନୃପବାଜ୍ୟ ଦୈତାନିକ ଶତାବ୍ଦୀ ଲକ୍ଷ ଲକ୍ଷ ଏଇଭଳି ଭାବରେ ନୃପବାଜ୍ୟ ବର୍ତ୍ତମାନ କଳିଯୁଗରେ ଯେଉଁମାନେ ନୃପ ବା ରାଜା ହେବେ ସେମାନେ ସବୁ ନୃପବାଜ୍ୟ ବୋଲି କୁହାଯାଉଛି। ସେମାନେ ଛଦ୍ମ ରାଜା, ଛଦ୍ମ ବେଶ ରାଜା, ପ୍ରକୃତ ରାଜା ନୁହଁ, ସେମାନେ ଶୂଦ୍ରମାନେ ସବୁ ରାଜା ହେବେ। ତ ସେହି ସମୟରେ ମଧ୍ୟ ସେଇଭଳି ଅବସ୍ଥା ହେଇଥିଲା, ଦ୍ୱାପର ଯୁଗର ଅନ୍ତିମ ସମୟରେ ସେଇ ଅବସ୍ଥା ହେଇଥିଲା, ଯେଉଁଥିପାଇଁ କି ଭୂମି ଦୃପ୍ତ ନୃପବାଜ୍ୟ ଦୈତାନିକ ଶତାବ୍ଦୀ ଆକ୍ରାନ୍ତ ଭୂରିବା ହେବେ ନା, ଏତେ ଭାର ହେଇଯାଇଥିଲା ସେ ଆଉ ସହିପାରିଲେ ଭୂମି। ତେଣୁ ଗୋଟେ ଗାଭୀ ରୂପ ଧରିକି ସେ ବ୍ରହ୍ମାଣ ଶରଣ ଦେଲେ, ବ୍ରହ୍ମାଙ୍କ ପାଖକୁ ଯାଇଥିଲେ। ତେଣୁ ବ୍ରହ୍ମା ମଧ୍ୟ ଭୂମିଙ୍କର ଭାରକୁ ଅପହରଣ ବିଦାୟ କରିପାରିଲେନି, ତେଣୁ ସେମାନେ ଶିବଜୀଙ୍କ ସହିତ ବ୍ରହ୍ମା ମାନେ ଦେବତାମାନେ ସେମାନେ ଯାଇ ଭଗବାନଙ୍କ ସ୍ତୁତି କରିଥିଲେ। ତେଣୁ ଭଗବାନ କହିଛନ୍ତି, ମୁଁ ଯାଇ ବସୁଦେବ ଗୃହ ସାକ୍ଷାତ ଭଗବାନ ପୁରୁଷପର ଜନିଷ୍ୟତି ତତ୍ ପ୍ରିୟାର୍ଥମ ସମ୍ଭବନ୍ତୁ ସୁରସ୍ଥିର ଫଳପୁର ସେଟା କହୁଥିଲେ। ତେଣୁ ସେ ଭଗବାନ କହିଲେ ଯେ ମୁଁ ବସୁଦେବଙ୍କ ଗୃହରେ ଜନ୍ମଗ୍ରହଣ କରିବି, ତମେ ସମସ୍ତ ଦେବତାମାନେ ଏବଂ ଦେବପତ୍ନୀମାନେ ସେମାନେ ଯାଇକି ସେଠି ଜନ୍ମଗ୍ରହଣ କର, ଆଗରୁ ଜନ୍ମଗ୍ରହଣ କର। ତେଣୁ ଏଇ କଥା ଯେତେବେଳେ କହିଛନ୍ତି ଦେବତାମାନଙ୍କୁ, ବ୍ରହ୍ମା ମଧ୍ୟ ଦେବତାମାନଙ୍କୁ କହିଦେଇଛନ୍ତି, ତେଣୁ ଦେବତାମାନେ ଅପେକ୍ଷା କରିଛନ୍ତି କେବେ ଭଗବାନ ଆସିବେ। ଭଗବାନ ଯେତେବେଳେ ଦେବକୀ ଏବଂ ବସୁଦେବ, ଦେବକୀ ବସୁଦେବ ହେଉଛନ୍ତି କଶ୍ୟପ ଏବଂ ଅଦିତି, ଦେବକୀ ବସୁଦେବ ସେମାନଙ୍କର ଯେତେବେଳେ ବିବାହ ହେଇଛି, କଂସ ଯେତେବେଳେ ସେ ରଥକୁ ନେଇକି ଯାଉଛନ୍ତି, ପ୍ରତି ପ୍ରଗ୍ରହଣ କଂସ ଆବାସ ସା ଅସୁର ବିଭାଗ, ସେହି ସମୟରେ ଗୋଟେ ଆକାଶବାଣୀ ହେଇଥିଲା କ'ଣ ଅଶାସ୍ତୁ ଅଷ୍ଟମ ଗର୍ଭ ହନ୍ତା ଯାହାକୁ ବୁଦ୍ଧ, ଆରେ ମୂର୍ଖ ବ୍ୟକ୍ତି, ଏ ମୂର୍ଖ ବୁଦ୍ଧିମୟ ପକ୍କା, ତୁ ଯାହାକୁ ବହନ କରୁଛୁ ତାଙ୍କର ଅଷ୍ଟମ ଗର୍ଭ ତୋତେ ହତ୍ୟା କରିବ। ଭଗବାନ କୃଷ୍ଣ ଯେଉଁ ଆସିବେ ସେ କଥା ଦେବତାମାନେ ସେଟାକୁ ଆଗରୁ କହିଦେଉଛି, ଅଷ୍ଟମ ଗର୍ଭରେ ଆସିବେ। ତେଣୁ ଯେତେବେଳେ ବର୍ତ୍ତମାନ ଭଗବାନ ଆସିଯାଇଛନ୍ତି ବଳଦେବ, ପ୍ରଥମେ ସପ୍ତମ ଗର୍ଭରେ ଭଗବାନ ବଳଦେବ ଆସିଛନ୍ତି ଏବଂ ଯୋଗମାୟା ତାକୁ ନେଇକି ଦେବୀଙ୍କ ଗର୍ଭ ନେଇକି ରୋହିଣୀଙ୍କ ଗର୍ଭରେ ସ୍ଥାପନ କରିଛନ୍ତି, ତେଣୁ ଭଗବାନ ଆସି ପହଞ୍ଚିଛନ୍ତି। ତୋ ଜଗନ୍ମଙ୍ଗଳ ମୃତ୍ୟୁକାଂଶ ସମାହିତ ସୁତେନ ଦେବୀ ଦଧାର ସର୍ବାତ୍ମକ ଆତ୍ମଭୂତମ କାଷ୍ଠା ଯଥାନନ୍ଦକର ମନସ୍ଥ, ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସେ ପ୍ରସଙ୍ଗ ଆସିବ। ଭଗବାନ ଆସି ପହଞ୍ଚନ୍ତି, ଭଗବାନ ବସୁଦେବଙ୍କର ମନରେ ଆବିର୍ଭାବ ହେଉଛନ୍ତି, ତାପରେ ଦେବୀଙ୍କ ମନକୁ ଯାଉଛନ୍ତି ଏବଂ ଦେବୀଙ୍କ ମନକୁ ଯାଇକି ଦେବୀଙ୍କ ଗର୍ଭକୁ ଯାଉଛନ୍ତି। ଯେତେବେଳେ ଗର୍ଭରେ ପ୍ରବେଶ କରୁଛନ୍ତି ସେତେବେଳେ ଦେବତାମାନେ ଆସି ସ୍ତୁତି କରୁଛନ୍ତି, ଗର୍ଭସ୍ତୁତି ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବହୁତ ପ୍ରକାର ଗର୍ଭସ୍ତୁତି ତେଣୁ ଗୋଟେ ସ୍ତୁତି ହେଉଛି। ସତ୍ୟବ୍ରତଂ ସତ୍ୟ ପରଂ ତ୍ରିସତ୍ୟଂ, ସିଏ ହେଉଛନ୍ତି ସତ୍ୟ, ଭଗବାନଙ୍କର ବ୍ରତ ହେଉଛି ସତ୍ୟ। କ'ଣ ବ୍ରତ ସତ୍ୟ, କ'ଣ ବ୍ରତ ଭଗବାନଙ୍କର ନା सकृदपि प्रपन्नाय तवास्मृति च जायते अभयं सर्वभूतेभ्यो ददामि एतद् व्रतम् भगवान् तत्र भगवान् रामचंद्र विभीषण को शरण दले से थोड़ा एक कथा से कैसे ये सब बड़ी बाली ग्रामीण ने टपना करे सक्रूद भी प्रपन्न थारे जिति जाने भगवान का शरण भी प्रपन्न है या अक्रूद को अक्रूद को जो भगवत प्रपन्न है भगवान शरण से प्रपन्न है इसलिए तो भगवान को से थारे जो सक्रूद भी प्रपन्न है या तबास्मी तो जाते थे ये भगवान का आपन कर तबास्मी इतनी जातना करेगा जातना करेगा अभय सर्वभूते भ्यो समस्त भूत को अभय प्रदान करी खाली मनुष्य मानक नुह प्रभु कहते गोटे बग को भगवान दुखर उद्धार करते प्रकार से जीव सब भगवान उद्धार कर ये तो व्रत नाम ये हूँ भगवान व्रत सत्य व्रत तेनालीर बहुत प्रकार भारत रही है पाखे भगवान हो सत्य व्रत सत्य परम सी हो श्रेष्ठ सत्य किसी उन्नत सत्य ना मत परतर नान्य किंचित अस्त धन तेनाली देवता मैंने कहते हैं सत्य व्रतम सत्य परम के सत्यम सत्य से ध्वनि नीतम से सत्य सबकि तथागत सत्य सब सत्य सब भगवान सत्य से ध्वनि सी हूँ मूल एवं सत्य से ध्वनि नीतम से सत्य से सत्य मृदा सत्यात्मक नेत्र भगवान नेत्र मध्य सत्य सत्या भगवान सब सत्यात्मक सबकि सच्चिदानंद विग्रह सब मूल हूँ सब एवं सत्य से सत्यात्म सत्यात्मकता शरण आम शरण एवं भाव जो मैंने बुद्धिमान व्यक्ति से भगवत प्रपन्ना से भगवान शरण में जाए तो जहाँ कृष्ण पाला तो मात्र पांच आम केमी जाना अपूर बहुत उन्नत स्तर थे ना जो बड़े से आसम स्कंद 38 रु 40 यही 38 रु 41 चार अध्याय तीनो अध्याय से अपूरों विषय वर्णना कर भगवान जो एगार वर्ष वृंदावन लीला कर सारे से समय नारद मुनि जाए कंस को कहे तुम जो साकाशवाणी होता अष्टम गर्व तुमको हत्या कर सी अष्टम गर्व बर्तमान जाकि वृंदावन में नंद पुत्र हिसाब से विलास करते सब असर पठे सब से हत्या कर तेनाली तुमको हत्या करेंगे ये भाव में नारद मुनि जाए कंस को कहे कंस जो शुणापर अक्रूर को पठे वृंदावन नारद मुनि कही डाकि आण ये हत्या कर नारद मुनि कही तेणु सी अक्रूर को पठे गोटे सुवर्ण रथ देकर पठे जा कृष्ण बलराम को आने बहुत प्रकार विस्तार प्रश्न रही है तेणु जहाँ अक्रूर जो आस रथे बसिक अक्रूर रथ संगे सुवर्ण कर जे जो सी आसिक नंदर जो रही नंदगाम अच्छी पाखे धूली बाली सब रही बात वृंदावन बात देखते भगवान पाद भगवान पाद उन्ना के चिन्ह रही जोटा चिन्ह देखिए जो भगवान केमी जाना चेतन चर्चा मतलब तुम बर्णा कर बतीस की चिन्ह रही चैतन चर्चा मतलब मना भगवान महापुरुष लक्षण यहाँ भगवान लक्षण तो आगे भला कथा रही महापुरुष लक्षण बतीस की रही चैतन चर्चा मतलब मना रही जे पंच दीर्घ पंच सूक्ष्म सप्त रक्त षड़ुन्नत त्री ह्रस्व पृथु गंभीर द्वात्रिश लक्षण महान महापुरुष बतीस की लक्षण रही पांचटी दीर्घ आजाम लंबित भुज कनका भुज तक बहुत ज्ञान रंग पर्यटन ये सब रही लक्षण पंच सूक्ष्म सब सूक्ष्म सब जिन रही सप्त रक्त रक्त बर्ण सब मुख इत्यादि सब रक्त रक्त पाद सब रक्त बर्ण रही छोटी उन्नत नासिका इत्यादि उन्नत लंबा उन्नत नासिका सब रही थे ये सब चिन्ह जानवा से सब भगवान तेणु भगवान पाद पद देखी दौरान अक्रूर से कहूँ जे से रथ रु तौक आसिकी से अचे प्रेम विभिन्न धर शरीर लोत आखिर चक्ष लोत से सब जो कहे जो बाली सब रही ସେଗୁଡ଼ା ସବୁ କର୍ଦ୍ଦମାତ୍ର ହେଇଯାଇଛି, ଏତେ ତାଙ୍କର ଲୋକ ଚକ୍ଷୁଷା ପ୍ରଭୁ ସାହିତମ ବୋଲି ମହାପ୍ରଭୁ କହିଛନ୍ତି, ଚତୁର୍ ବର୍ଷା ଭଳି ତାଙ୍କର ଲୋକ ଏବଂ ବାଲି ସବୁ କର୍ଦ୍ଦମାତ୍ର ହେଇଯାଇଛି। ଏଭଳି ଭାବରେ ଠାକୁର ତାଙ୍କର ସବୁ ଭଗବାନ ପାଦ ଦେଇଛନ୍ତି, ସେହି ଭାବ ସ୍ତରକୁ ପ୍ରାପ୍ତ ହେଇଛି। ଭାବସ୍ତରରେ ଏଇଠି ବର୍ଣ୍ଣନା କରାଯାଇଛି ଭାଗବତ ଏକାଶ ପଦରେ ସେ ବିଷୟରେ ବର୍ଣ୍ଣନା କରାଯାଇଛି। ଏବଂ ବ୍ରତା ସୌପ୍ରିୟ ନାମ କୀର୍ତ୍ତିଆ ଜାତାନୁରାଗ ଚିତ୍ତ ଉଚ୍ଚୈ ଅସତ୍ୟତି ରୋଦିତି ରୋଦି ଗାୟତି ଉନ୍ମାଦୃତ୍ୟତି ଲୋକବାହ୍ୟ। ଶ୍ରେଷ୍ଠ ଭକ୍ତର ଲକ୍ଷଣ ନବଯୋଗେନ୍ଦ୍ର କହୁଛନ୍ତି ରାଜା ନିମ ଭାଗବତ ଏକାଶ ପଦର ଦ୍ୱିତୀୟ ଅଧ୍ୟାୟ କଥା କୁହାଯାଉଛି। ଭଗବାନଙ୍କର ଭକ୍ତମାନଙ୍କର ଇଏ ହେଉଛି ବ୍ରତ। ଏବଂ ବ୍ରତ କ'ଣ ସେ ନା ସ୍ୱପ୍ରିୟ ନାମ, ଏବଂ ବ୍ରତ ସ୍ୱପ୍ରିୟ ନାମ ଭଗବାନଙ୍କ ନାମ କୀର୍ତ୍ତନ କରିବେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଏବଂ ବ୍ରତ ସ୍ୱପ୍ରିୟ ନାମ କୀର୍ତ୍ତିଆ ଭଗବାନଙ୍କ ନାମ କୀର୍ତ୍ତନ କରୁଛନ୍ତି। ଜାତା ଅନୁରାଗ ଦ୍ରୁତ ଚିତ୍ତ, ଅନୁରାଗ ଭଗବାନ ପ୍ରତି ଅନୁରାଗ ଆସୁଛି, ତେଣୁ ଚିତ୍ତ ଦ୍ରୁତ ହେଇଯାଉଛି, ବହୁତ ଚଞ୍ଚଳ ହେଇଯାଉଛି। ଉଚ୍ଚ ସ୍ୱରରେ ସେ କୀର୍ତ୍ତନ କରୁଛନ୍ତି, ଦ୍ରୁତ ଚିତ୍ତ ଉଚ୍ଚ, କେତେବେଳେ ହସୁଛନ୍ତି, କେତେବେଳେ ରୋଦନ କରୁଛନ୍ତି, କେତେବେଳେ ଚିତ୍କାର କରୁଛନ୍ତି, ହସୁଛି ରୋଦିତି ରୋଦି ଗାୟତି, କେତେବେଳେ ଗାନ କରୁଛନ୍ତି, ଉନ୍ମାଦ ବ୍ରତ ପାଗଳ ଭଳି ପାଗଳ। ଆଉ ଜଣେ ଶ୍ରେଷ୍ଠ ଭକ୍ତ ଭିତରେ ତଫାତ ଆମେ ଜାଣିପାରିବାନି, ପାଗଳଟା ଯେଉଁଭଳି ଭାବେ ରହୁଛି, କେତେବେଳେ ଉଲଗ୍ନ ହେଇକି ରହୁଛନ୍ତି, ହଁ କେତେବେଳେ କ'ଣ କହୁଛି ତା ଠିକ ନାହିଁ। କିନ୍ତୁ ଯେଉଁମାନେ ଉନ୍ନତ ସ୍ତରର ଭକ୍ତ ସେମାନଙ୍କୁ ସେଭଳି ଭାବେ କହିବେ ଜାଣିପାରିବେନି। ବୈଷ୍ଣବର ପ୍ରିୟ ମୁଦ୍ରା ବିଜ୍ଞାନ ବୁଝାଏ, ଆଉ ଯେଉଁମାନେ ଉନ୍ନତ ସ୍ତର ଅଛି ତାଙ୍କ କଥା ଆମେ କ'ଣ କହିବା। ତେଣୁ ଉନ୍ମାଦ ଯଦି ଲୋକ ବାହ୍ୟ ସେମାନେ ଆଉ ଦେଖନ୍ତିନି, ଏଇଠି ସବୁ ଲୋକମାନେ ଅଛନ୍ତି ମୁଁ ଉଚ୍ଚ କଲେ ଲାଗ ଲାଗିବ ସେ କଥା। ତେଣୁ ସେହିଭଳି ଭାବରେ ଅକ୍ରୁର ଯେତେବେଳେ ଭଗବାନ ପାଦପଦ୍ମ ଦେଖିଦେଇଛନ୍ତି, ପାଦପଦ୍ମ କିନ୍ତୁ ଚିହ୍ନ ସବୁ ଦେଖିଦେଇଛନ୍ତି, ସେତେବେଳେ ସେ ଲୁଟିକି ସେଠି ରନ୍ଧନ କରୁଛନ୍ତି। ସନ୍ଧ୍ୟା ହେଇଗଲାଣି, ସକାଳୁ ବାହାରିଛନ୍ତି, ସେଦିନ ହେଉଛି ଏକାଦଶୀ ତିଥି। ଏକାଦଶୀ ତିଥିରେ ସେ ବାହାରିଛନ୍ତି ମଥୁରାରୁ, ଆସି ବୃନ୍ଦାବନ ପହଞ୍ଚିବାରୁ ସନ୍ଧ୍ୟା ହେଇଗଲା, କୌଣସି ଖାଦ୍ୟ ଗ୍ରହଣ କରିନାହାନ୍ତି। ଏକାଶୀରେ ତ ସାଧାରଣତଃ ଉପବାସ ହୁଅନ୍ତି, ସେଦିନ ମଧ୍ୟ ସେ କୌଣସି ଖାଦ୍ୟ ଗ୍ରହଣ କରନ୍ତି, ତେଣୁ ଭଗବାନଙ୍କ ପାଦପଦ୍ମ ଦେଖି ଲୋଟିକି ସେ ପଡ଼ୁଛନ୍ତି। ଇଏ ହେଉଛି ଭାବସ୍ତର। ଭାବସ୍ତର ବର୍ଣ୍ଣନା କରାଯାଇଛି ଯେ ଚତୁର୍ଚର୍ଚ୍ଚ ବର୍ଣ୍ଣନା କରାଯାଇଛି, ଯେଉଁମାନେ ଏଇ ଯେଉଁ ମାନେ ପ୍ରେମ ପ୍ରାପ୍ତ ହେଉଛନ୍ତି, ତାପରେ ଗୋଟିଏ ଗୋଟିଏ ସ୍ତର ସବୁ ରହିଛି, ସ୍ନେହ ମାନ ପ୍ରଣୟ ରାଗ ଅନୁରାଗ ଭାବ ଏବଂ ମହାଭାବ। ଏସବୁ ମହାଭାବ ସ୍ତର, ରାଧାରାଣୀ ହେଉଛି ମହାଭାବ ସ୍ତର, ଏବଂ ଜଗନ୍ନାଥ ଯେଉଁ ହେଇଛନ୍ତି ଭଗବାନ କୃଷ୍ଣ ଯେଉଁ ଜଗନ୍ନାଥ ହେଉଛନ୍ତି, ସେଇ ମହାଭାବ ସ୍ତରର ସେ ତାଙ୍କର ଆକୃତି ରହିଛି ରୂପ। ତେଣୁ ଏଇ ଭାବସ୍ତରକୁ ଯେଉଁମାନେ ଯାଉଛନ୍ତି ସେମାନଙ୍କର ଯେଉଁ ଲୀଳା ସବୁ କ୍ରିୟା ସବୁ ରହିଛି ତାକୁ ସାଧାରଣ ଲୋକ ବୁଝିପାରିବେ। ତେଣୁ ଅକ୍ରୁର ସେଇଭଳି ଭାବରେ ଭଗବାନଙ୍କ ପାଦପଦ୍ମ ଦେଖିକିରି, ପାଦପଦ୍ମର ଚିହ୍ନ ସବୁ ଦେଖିକିରି ସେଇଭଳି ଭାବ ବିଭଳିତ ହେଇଯାଇଛି। ଏବଂ ଅଚେଷ୍ଟିତ ପ୍ରେମ ବିଭିନ୍ନ ଧରିଛି, ସେ ଏଇଭଳି ଭାବରେ ଭାବ ବିଭଳ ହେଇକିରି ସେ ସବୁ ଗଢ଼ିଯାଉଛନ୍ତି। ସେ ଅକ୍ରୁର ବିଷୟରେ ଯେଉଁ ରହିଛି ଏଠି ଗୋଟେ କଥା କହିଛନ୍ତି ପ୍ରଭୁପାଦ ମହାରାଜ, ଯେ ଏଠି କହୁଛି ସେମାନେ କୌଣସି ତାଙ୍କର ଅନମୀବ ତାଙ୍କର କୌଣସି ଦୋଷ ନାହିଁ, କିନ୍ତୁ ପ୍ରଭୁପାଦ ମହାରାଜ ଭାରତ କହୁଛନ୍ତି ଯେ ଭଗବାନଙ୍କ ଶୁଦ୍ଧ ଭକ୍ତ ସତତ ଭଗବାନଙ୍କୁ ସ୍ମରଣ କରୁଥିବା ହେତୁ ବରାବର ଭଗବାନଙ୍କ ସାନ୍ନିଧ୍ୟ ଲାଭ କରିଥାନ୍ତି, ତଥାପି କେତେକ ବିଶେଷ ସ୍ଥାନ ଓ କାଳରେ ଦିବ୍ୟ ଭଗ ପ୍ରେମଭାବ ଏକ ଭିନ୍ନ ରୂପ ନିଏ। ଅକ୍ରୁରଙ୍କର ଆମେ ଦେଖିବା କେତୋଟି ଲୀଳାକୁ ଆମେ ବୁଝିପାରିବାନି। ରହିଛି ଯେତେବେଳେ ସମତମଣି, ସମତମଣି ସତ୍ରାଜିତ ଆମେ କହୁଥିଲେ, ସତ୍ରାଜିତ ସୂର୍ଯ୍ୟ ଦେବତା ତାକୁ ଦେଇଥିଲେ, ସତ୍ରାଜିତକୁ ସମତମଣି ଦେଇଥିଲେ, ଯେଉଁ ମଣିକି ଦିନକୁ 8000 ସୁନା ଅର୍ପଣ କରେ। ତେଣୁ ଯେଉଁଠି ଧନ ଅଛି ସେଠି ସବୁ ପ୍ରକାର ବିଭିନ୍ନ ପ୍ରକାର ଧନର ସବୁ ବିଭିନ୍ନ ପ୍ରକାର ଯେଉଁ ଦୋଷ ରହିଛି, କଳି ଝଗଡ଼ା କର୍ତ୍ତାଳ ସବୁ କଳି ଝଗଡ଼ା ସବୁ ରହିଛି ସେଠି, ଅସତ୍ୟ ଏ ବିଭିନ୍ନ ପ୍ରକାର ଦୋଷ ସବୁ ରହିଛି ଧନର। ତେଣୁ ସେ ମଣି ପାଇଁ ବହୁତ ପ୍ରକାର ବହୁତ ପ୍ରସଙ୍ଗ ରହିଛି ମଣି ପ୍ରସଙ୍ଗ। ସତ୍ରାଜି ଆମେ କିଛି କହିଥିଲୁ ସେଦିନ, ସତ୍ୟଭାମା ଭଗବାନ ବିବାହ କଲେ ସେଇ ମଣି ମଣି ପ୍ରସଙ୍ଗରେ, ଏବଂ ଜାନବତ ମଧ୍ୟ ଭଗବାନଙ୍କୁ ବିବାହ କରିଛନ୍ତି, ସେଇ ମଣି ପ୍ରସଙ୍ଗ ନେଇକି ବିବାହ କରିଛନ୍ତି। ଏବଂ ସେଇ ମଣି ପ୍ରସଙ୍ଗ ନେଇକି ଅକୁର ମଧ୍ୟ ଇଏ ଦ୍ୱାରକା ତ୍ୟାଗ କରି ପଳିଯାଇଛନ୍ତି। ତେଣୁ ଦ୍ୱାରକା ଯେତେବେଳେ ଚାଲିଯାଇଛନ୍ତି ଆମେ କହୁଥିଲୁ ଦ୍ୱାରକାରେ ସେଠି ଭଗବାନ ଥିଲେ ମଧ୍ୟ ସେଠି ମରୁଡ଼ି ପଡ଼ିଯାଇଛି। ତେଣୁ ଯେଉଁ ସଫଳକ ପୁତ୍ର ବୋଲି କୁହାଯାଉଛି ନା, ସଫଳକ ପୁତ୍ର ହେଉଛି, ସିଏ ହେଉଛି ସଫଳକ ବିଷୟରେ ତାଙ୍କ ପ୍ରସିଦ୍ଧି ଅଛି ଯେ ଯେତେବେଳେ ମଥୁରାରେ ମରୁଡ଼ି ପଡ଼ିଥିଲା ସେତେବେଳେ ସେ ଯେତେବେଳେ ଆସି ରହିଲେ ସେଠି ସେଠି ପୁଣି ମରୁଡ଼ିର ଅବସାନ ଘଟିଲା, ତିନି ବର୍ଷ ଆଇପାରି ହେଲା। ତେଣୁ ଏ କଥା ଭଗବାନ ଜାଣନ୍ତି, ତେଣୁ ଭଗବାନ ଡକେଇଲେ ଏଇ ଯେଉଁ ଅକ୍ରୁର ସେ ମଣିକୁ ନେଇ ଚାଲିଯାଇଥିଲେ, ମଣିକୁ ନେଇ ଚାଲିଯାଇଥିଲେ ଦ୍ୱାରକା ଚାଲିଯାଇଥିଲେ। ତେଣୁ ଏ ଦ୍ୱାରକାରୁ ଚାଲିଯାଇଥିଲେ କାଶୀକି, ଏବଂ ସେଠି ସେ ବିଭିନ୍ନ ପ୍ରକାର ଦାନ ବ୍ରତ ଇତ୍ୟାଦି ସବୁ କରୁଛନ୍ତି, କାରଣ ବହୁତ ଐଶ୍ୱର୍ଯ୍ୟ ମିଳୁଛି। ତେଣୁ ଭଗବାନ ଜାଣିଛନ୍ତି, ତେଣୁ ସେ ଦ୍ୱାରକାରେ ପଠେଇଲେ, ଦ୍ୱାରକାକୁ ଡକେଇ ପଠେଇଲେ, ଦ୍ୱାରକାକୁ ଡାକି ପଠେଇଲେ। ତାପରେ ସେ କହିଲେ ମୁଁ ଜାଣିଛି ତମ ପାଖରେ ଅଛି ଅକ୍ରୁର, ହେବେ ତାଙ୍କର ପିତାଙ୍କର ଭାଇ ବସୁଦେବଙ୍କର ଭାଇ ଚାଚା ଚାଚା ସମୁଦ୍ର ବା କକା ସମୁଦ୍ର। ତେଣୁ ସେ କହିଲେ ଯେ ମୁଁ ଜାଣିଛି ଆପଣଙ୍କ ପାଖରେ ସେ ମଣିଟି ଅଛି, ଆପଣ ସେ ମଣିଟି ରଖନ୍ତୁ, କିନ୍ତୁ ସେଠି ଯେଉଁ ଦିନକୁ ଯେତିକି ସୁନା ଜାହତ ହେଉଛି ସେ ସୁନାଟିକୁ ଆପଣ ପଠେଇଦେବେ, ରାଜଭଣ୍ଡାରକୁ ପଠେଇଦେବେ। ଏଭଳିଆ କହିକିରି ଏଭଳିଆ ଅକ୍ରୁରଙ୍କର ଯେଉଁ ରହିଛି କେତେ ଗୋଟେ କ୍ରିୟା ସବୁ ରହିଛି, ସେ ସାଧାରଣତଃ ଲୋକମାନେ ସେଟାକୁ ଦୋଷ ବୋଲି ଭାବିବେ। ଏଠି ସେଥିପାଇଁ କହୁଛି ଅନମୀ ଦୋଷ ଶୂନ୍ୟ ଅକ୍ରୁର। ତେଣୁ ଅକ୍ରୁରଙ୍କର ବହୁତ ମହତ୍ତ୍ୱ ରହିଛି। ଆମର ଯେଉଁ ରହିଛି ଶ୍ରବଣ, ଯେଉଁ ଭକ୍ତିର ନଅଟି ଅଙ୍ଗ ରହିଛି, ଶ୍ରବଣ କୀର୍ତ୍ତନ ବିଶ୍ଳେଷଣ ପାରସବ ଅର୍ଚ୍ଚନ ମନନ ଦାସ୍ୟ ସଖ୍ୟ ଆତ୍ମନିବେଦନ, ଏଇ ଯେଉଁ ନଅଟି ରହିଛି ଏଥିରୁ ଜଣେ ଶ୍ରୀକୃଷ୍ଣ ଶ୍ରବଣ କରିକି ଗୋଟିଏ ଗୋଟିଏ ଅଙ୍ଗ ଯାଜନ କରିକି ଜଣେ ସିଦ୍ଧିପ୍ରାପ୍ତ ହେଇଛନ୍ତି। ପରିକ୍ଷିତ ମହାରାଜ କେବଳ ଭଗବାନ କଥା ଶ୍ରବଣ କରିକି ସିଦ୍ଧିପ୍ରାପ୍ତ ହେଇଛନ୍ତି, ଭଗବଦ୍ଧାମ ପ୍ରାପ୍ତ ହେଇଛନ୍ତି। ସେଇଭଳି ଅଭବତ ବୟସ କୀର୍ତ୍ତନ ଭଗବାନଙ୍କର କୀର୍ତ୍ତନ କରି କଥା କୀର୍ତ୍ତନ କରିକି ସୁଖ ମଧ୍ୟ ସିଦ୍ଧିପ୍ରାପ୍ତ ହେଇଛନ୍ତି। ସେଇଭଳି ଭାବେ ପ୍ରହ୍ଲାଦ ସ୍ମରଣୀ ଭଗବାନଙ୍କ ସ୍ମରଣ କରିକି ପ୍ରହ୍ଲାଦ ମହାରାଜ ଭଗବାନ ପ୍ରାପ୍ତ ହେଇଛନ୍ତି। ଏବଂ ତଦନ୍ତ୍ରୀ ଭଜନୀ ଲକ୍ଷ୍ମୀ ଲକ୍ଷ୍ମୀ ଦେଇ ସବୁବେଳେ ଭଗବାନଙ୍କୁ ପ୍ରାର୍ଥିବା ତଦଗ୍ରୀ ଭଜନ ଲକ୍ଷ୍ମୀ ପୃଥୁ ପୂଜନୀ ପୃଥୁ ମହାରାଜ ଭଗବାନଙ୍କର ଅର୍ଚ୍ଚନା କରୁଛି, ପୂଜନ ପୂଜନ ବହୁତ ସୁନ୍ଦର ଭାବରେ ଅର୍ଚ୍ଚନା କରୁଛି ପୃଥୁ ମହାରାଜ। ଭାଗବତଙ୍କର ଆସିବ ଚତୁର୍ଥ ସ୍କନ୍ଧରେ ଆସିବ ପୃଥୁ ମହାରାଜଙ୍କ ପ୍ରାର୍ଥନା ସବୁ ରହିଛି, ବହୁତ ସୁନ୍ଦର ପ୍ରାର୍ଥନା ସବୁ ରହିଛି। ଏବଂ ଅକ୍ରୁରଙ୍କୁ ଅଭିବନ୍ଦନୀ ଅକ୍ରୁର ହେଉଛନ୍ତି ଭଗବାନଙ୍କୁ ବନ୍ଦନ କରିବାରେ ବହୁତ ଏବଂ କପିପତି ଦାସୀ ଦାସ ଭାବରେ ହେଉଛନ୍ତି କପିପତି ବା ହନୁମାନ କପିପତି ଦାସୀ ଅର୍ଥ ସାକ୍ଷୀ ଅର୍ଜୁନ ଅର୍ଜୁନ ସଖ ଭାବରେ ଭଗବାନଙ୍କର ସହିତ ଯୁକ୍ତ ହେଇଛନ୍ତି ବା ଭଗବାନଙ୍କ ସିଦ୍ଧ ଲାଭ କରିଛନ୍ତି। ଏବଂ ସର୍ବସ୍ୱାତ୍ମ ନିବେଦନୀ ବଳି ବଳି ଯେ ସବୁକିଛି ଆତ୍ମ ନିବେଦନ ସବୁକିଛି ନିବେଦନ କରିଛନ୍ତି ଭଗବାନଙ୍କୁ। ତେଣୁ କୃଷ୍ଣରେ ଏଇସା ପରା ଏଇ ଯେଉଁ ଗୋଟିଏ ଗୋଟିଏ ଆମକୁ ଯାଜନ କରିକି ଜଣେ ଜଣେ ସିଦ୍ଧିପ୍ରାପ୍ତ ହେଇଛନ୍ତି। ଅକ୍ରୁର ଭଗବାନଙ୍କର ବନ୍ଧନ କରି ଭଗବାନଙ୍କର ଗୁଣଗାନ କରିକି ସେ ସିଦ୍ଧି ଭଗବାନଙ୍କର ପ୍ରାପ୍ତ ଭଗବାନ ଭଗବତ ପଦ ପ୍ରାପ୍ତ ହେଇଛନ୍ତି। ତେଣୁ ଯେତେବେଳେ ସେ ନେଇକି ଯାଉଛନ୍ତି କୃଷ୍ଣ ବଳରାମକୁ ନେଇକି ଯାଉଛନ୍ତି, ସେଦିନ ରାତିରେ ସେଠି ରହିଛନ୍ତି ଏକାଦଶୀ ରାତିରେ ଦ୍ୱାଦଶୀ ଦିନ ସେ ଯାଇଛନ୍ତି। ଏ ଦ୍ୱାଦଶୀ ଦିନ ଏକାଦଶୀ ଦିନ ଏଇଟା ହେଲା ଦ୍ୱାଦଶୀ ଦିନ ସେ ଆସିଛନ୍ତି, ଦ୍ୱାଦଶୀ ଦିନ ଆସିକି ସେ ରାତିରେ ରହିଛନ୍ତି, ରାତିରେ ଆସିକି ସେ ପାରଣ କରିଛନ୍ତି। ଆମର ଭକ୍ତିଗର ନାରୀ ସମୟ କହୁଥିଲେ ତ ଆମର ମନେ କରୁଥିଲେ ଦ୍ୱାଦଶୀ ଦିନ ରାତିରେ ସେ ପାରଣ କରିଛନ୍ତି, ପାରଣ ତିଥି ପାର ହେଇଯାଇଛି କିନ୍ତୁ ସେ ରାତିରେ ପାରଣ କରିଛନ୍ତି। ଏବଂ ତ୍ରୟୋଦଶୀ ଦିନ ସେ ନେଇକି ଯାଇଛନ୍ତି କୃଷ୍ଣ ବଳରାମକୁ ନେଇକି ଯାଇଛନ୍ତି, ନେଇକି ଯାଇଛନ୍ତି କେତେବେଳେ ବୃନ୍ଦାବନରେ ଗୋଟେ ଘାଟ ଅଛି ମଥୁରା ଘାଟ ଅକ୍ରୁର ଘାଟ ବର୍ତ୍ତମାନ ମଧ୍ୟ ଅଛି, ମହାପ୍ରଭୁ ଯାଇଥିଲେ ସେ ଅକ୍ରୁର ଘାଟରେ ରହିକରି ସେ ସବୁ ଅକ୍ରୁରଙ୍କ ଲୀଳା ସବୁ ସ୍ନାନ କରିଛନ୍ତି ମହାପ୍ରଭୁ। ସେ ଅକ୍ରୁର ଘାଟରେ ଯେତେବେଳେ ସେ ସ୍ନାନ କରୁଛନ୍ତି ସନ୍ଧ୍ୟା ବନ୍ଦନା କରୁଛନ୍ତି, ସେହି ସମୟରେ ସେ ଜଳରେ ଯେତେବେଳେ ବୁଡ଼ିଛନ୍ତି ସେତେବେଳେ ସେ କୃଷ୍ଣ ବଳରାମଙ୍କ ମଥୁରା ରଥରେ ଅଛନ୍ତି, ସେ ଭଗବାନଙ୍କୁ ସେ ଦେଖୁଛନ୍ତି କୃଷ୍ଣ ବଳରାମଙ୍କୁ ଜଳ ଭିତରେ, ତେଣୁ ସେ ଆସି ଯାଉଛନ୍ତି ଜଳ ଭିତରେ କୃଷ୍ଣ ବଳରାମ ସେ ରଥ କରିଥିଲେ, ପୁଣି ଯେତେବେଳେ ଉଠିକି ଦେଖିଲା ବେଳକୁ କୃଷ୍ଣ ବଳରାମ ସେ ରହିଛନ୍ତି ରଥ ଉପରେ, ତ ପୁଣି ସେ ପିଲାବେଳେ ପୁଣି କୃଷ୍ଣ ବଳରାମ ସେ ମନେ ହେଲେ ତାଙ୍କ ସବୁ ପାର୍ଶ୍ୱମାନେ ତାଙ୍କୁ ସେବା କରୁଛନ୍ତି ସେ ଦେଖି, ତାପରେ ସେ ସବୁ ବନ୍ଦନା କରିଛନ୍ତି ବହୁତ ସ୍ତୁତି କରିଛନ୍ତି ଅକ୍ରୁରସ୍ତୁ ଅଭିବନ୍ଦନୀ ଦଶ ବର୍ଷ 40,000 ସେ ସବୁ ସ୍ତୁତି ରହିଛି। ଆମେ ଗୋଟିଏ ସ୍ତୁତି ପାଠ କରିକି ଆପଣଙ୍କ ବିଶ୍ରାମ ଦେବା। ଦଶମ ସମୟ ଚାଳିଶ ଅଧ୍ୟାୟରେ ଭଗବାନଙ୍କର ବିଶେଷ ଭାବରେ ଭଗବାନ ରାମଚନ୍ଦ୍ରଙ୍କ ଦରବାରରେ ଆମେ ସେଇ ରାମଚନ୍ଦ୍ରଙ୍କ ଉପରେ ଗୋଟିଏ ସ୍ତୁତି ଦାନ କରିବା। ଏ ଅପୂର୍ଣ୍ଣଙ୍କର ସ୍ତୁତି ଯେଉଁ ରହିଛି ଦଶମ ସ୍କନ୍ଦ ଚାଳିଶ ଅଧ୍ୟାୟରେ ସେଇଟା କୁହାଯାଉଛି ଯେ ନମୋ ତ୍ରିଗୁଣାପତୟେ ଦ୍ରୁତ କ୍ଷେତ୍ର ଅବଲକ୍ଷିତେ ନମସ୍ତେ ରଘୁବର୍ଯ୍ୟାୟ ରାବଣାନ୍ତକରାୟ ଚ। ଏ ଦଶାବତାର ଯେମିତି ଜୟଦେବ ଲେଖିଛନ୍ତି ସେଭଳି ଭାବରେ ଦଶାବତାରଠୁ ପ୍ରସ୍ତୁତ ସ୍ତୁତି କରିଛନ୍ତି ପୁରୁଣା। ଏଥିରେ ଗୋଟେ ସ୍ତୁତି ହେଉଛି ନମ ଭୃଗୁଣାପତେ। ଭୃଗୁଣାପତେ କହିଲେ ଯେଉଁ ଆମର ଇଏ ପର୍ଶୁରାମ, ପର୍ଶୁରାମ ହେଉଛି ଭୃଗୁ ଭୃଗବଂଶରେ ଆସିଥିଲେ ସେ ପର୍ଶୁରାମ। ତେଣୁ ପର୍ଶୁରାମ ଆସିକି ସେ ଭଗବାନଙ୍କ ଅବତାର ନିକ୍ଷେତ୍ର କରିଥିଲେ, ଏକୋଇଶ ବାର ନିକ୍ଷେତ୍ର କରିଥିଲେ। ଏବଂ ଭଗବାନ ରାମଚନ୍ଦ୍ର ଆସୁଛନ୍ତି ସେଇ ବଂଶରେ ଯେଉଁ ଅନ୍ତିମ ରାଜା ଥିଲେ ସେମାନେ ତାଙ୍କଠାରୁ ଆସୁଛନ୍ତି, ସବୁ ନିକ୍ଷେତ୍ର କରିଦେଇଥିଲେ ନା। ତାହେଲେ ସୂର୍ଯ୍ୟବଂଶ କେମିତି ଆସିଲେ? ସୂର୍ଯ୍ୟବଂଶ ଆସିଲେ ସେ ଜଣେ ରାଜା ଥିଲେ, ତାଙ୍କୁ କହୁଛନ୍ତି ନାରୀ କବଚ ବୋଲି କୁହାଯାଉଛି। କାରଣ ନାରୀମାନେ ତାଙ୍କୁ ସୁରକ୍ଷା ଦେଲେ, ପର୍ଶୁରାମ ତାଙ୍କୁ ଛାଡ଼ିଦେଲେ, ତାଙ୍କଠାରୁ ଏଇ ରଘୁବଂଶ ଆସିଛନ୍ତି। ନାରୀ କହୁଛନ୍ତି, ତାଙ୍କ ନାଁ ହେଉଛି କ'ଣ ଗୋଟେ ରହିଛି, ତାଙ୍କଠାରୁ ଆସୁଛନ୍ତି ରଘୁ, ତାଙ୍କଠାରୁ ଆସୁଛନ୍ତି। ତା ପରେ ପରେ ଏଇଠି ବଂଶ ପରମ୍ପରାରେ ରଘୁ ଆସିଛନ୍ତି, ରଘୁବଂଶ ସେଥିପାଇଁ ପ୍ରସିଦ୍ଧ ରଘୁବଂଶ, ରାମଚନ୍ଦ୍ର ବଂଶ ହେଉଛି ରଘୁବଂଶ। ସେଇ ରଘୁବଂଶରେ ଆସୁଛନ୍ତି, ତାପରେ ଦଶରଥ ଆସୁଛନ୍ତି, ଦଶରଥ ପୁତ୍ର ହିସାବରେ ଭଗବାନ ରାମଚନ୍ଦ୍ର ଲକ୍ଷ୍ମଣ ବଂଶୋତ୍ତମ ଆସୁଛନ୍ତି। ତେଣୁ ଏଇ ଭୃଗୁପତି ଯେଉଁ ପର୍ଶୁରାମ ନିକ୍ଷେତ୍ର କରିଥିଲେ ମଧ୍ୟ ଭଗବାନଙ୍କର ଯେଉଁ ରାମଚନ୍ଦ୍ରଙ୍କ ବଂଶ ସୂର୍ଯ୍ୟବଂଶ ସେ ତାଙ୍କର ବଂଶଧର ଥିଲେ, ତାଙ୍କଠାରୁ ଭଗବାନ ରାମଚନ୍ଦ୍ର ସବୁ ଆସୁଛନ୍ତି। ନମ ଭୃଗୁଣାପତେ ଦ୍ରୁପ୍ତ କ୍ଷେତ୍ର ବନଚ୍ଛିଦେ ସମସ୍ତ ଏକୋଇଶ ଭାର ନିକ୍ଷେତ୍ର କରିଥିଲେ ସମଗ୍ର ପୃଥିବୀ। ଏବଂ ନମସ୍ତେ ରଘୁବର୍ଯ୍ୟାୟ, ଯେମିତି ଭଗବାନ କୃଷ୍ଣଙ୍କୁ ଯଦୁ ବରର ଶ୍ରେଷ୍ଠ ଯଦୁ ବର ପରିଷଦ ବୋଲି କୁହାଯାଉଛି, ଶ୍ରେଷ୍ଠ ଯଦୁ ଯାଦବ ସେ ସେଭଳିଆ ରଘୁବଂଶରେ ଭଗବାନ ଆସୁଛନ୍ତି ରାଘବ ବୋଲି କୁହାଯାଉଛି। ନମସ୍ତେ ରଘୁବର୍ଯ୍ୟାୟ ରାବଣାନ୍ତ ପରାୟତ, ଭଗବାନ ରାବଣକୁ ରାବଣ ରାଇ
ଜୟ ଶ୍ରୀ ମହାରାଜ।